ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି. ୟୁକ୍ରେନ୍ ସଂଘର୍ଷର ସମାଧାନ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ରୁଷ ରାଷ୍ଟ୍ରପତି. ଆସାମ ଗସ୍ତରେ ଯାଇ ଆଜି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ନିମନ୍ତେ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶ କରୁଛି ଭାରତ, କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର. ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆସନ୍ତାକାଲି ଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ. ହୋଲି ପର୍ବ କେବଳ ରଙ୍ଗ ଓ ଅବିରରେ ସୀମିତ ନୁହେଁ, ଭାରତର ବିଭିନ୍ନ ରାଜ୍ୟରେ ଏହା ଭିନ୍ନ ଭିନ୍ନ ନାମରେ ଅନନ୍ୟ ପରମ୍ପରା ସହ ପାଳନ କରାଯାଉଛି. ଉତ୍ତରପ୍ରଦେଶର ବ୍ରଜମଣ୍ଡଳରୁ ଆରମ୍ଭ କରି ଅଯୋଧ୍ୟା ଧାମ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ହୋଲି ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ଜଣାପଡ଼ିଛି. ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରଠାରୁ ଆଜି ଭଗବାନ ନୃସିଂହ ବିଶ୍ୱଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ମଥୁରା ଓ ବୃନ୍ଦାବନରେ ଏକ ମାସ ବ୍ୟାପୀ ହୋଲି ଉତ୍ସବ ପାଳନ କରାଯିବ. ଆଜି ସକାଳେ ବାରଣାସୀରେ ଶ୍ରୀ କାଶୀ ବିଶ୍ୱନାଥ ଓ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କୁ ଅବିର ଅର୍ପଣ କରାଯାଇଛି. ଉତ୍ତରପ୍ରଦେଶରେ ହୋଲି ପର୍ବ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି. ଗୁଜରାଟରେ ଆଜି ହୋଲି ଧୂଲେତି ପାଳନ କରାଯାଉଛି. ଆଜି ମଧ୍ୟ ଫୁଲଦୋଳ ଉତ୍ସବ ଏବଂ ଫାଲ୍ଗୁନୀ ପୂର୍ଣ୍ଣିମା ରାଜ୍ୟର ବିଭିନ୍ନ ତୀର୍ଥସ୍ଥଳୀରେ ପାଳନ କରାଯାଉଛି. ଦ୍ୱାରକାରେ ଦ୍ୱାରକାଧୀଶଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି. ପଶ୍ଚିମବଙ୍ଗରେ ଆନନ୍ଦ ଉଲ୍ଲାସର ସହିତ ରଙ୍ଗର ପର୍ବ ହୋଲି ପାଳିତ ହେଉଛି. ହାଓଡ଼ା ଜିଲ୍ଲା ବେଲୁର ମଠରେ ଶ୍ରଦ୍ଧାଳୁମାନେ ହୋଲି ଉତ୍ସବରେ ସାମିଲ ହୋଇଛନ୍ତି. ଗୌଡ଼ୀୟ ମଠରେ ଆଜି ପାରମ୍ପରିକ ରୀତିମତେ ଭଗବତ ସଭାର ଆୟୋଜନ କରାଯାଇଛି. ମଠ ପକ୍ଷରୁ ଗୌଡ଼ ପରିକ୍ରମା କୋଲକାତାର ବିଭିନ୍ନ ଅଞ୍ଚଳରେ କରାଯାଇଛି. ସେହିଭଳି ନଦିଆ ଜିଲ୍ଲା ମାୟାପୁରସ୍ଥିତ ଇସ୍କନରେ ହଜାର ହଜାର ଶ୍ରଦ୍ଧାଳୁ ହୋଲି ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଛନ୍ତି. ଶାନ୍ତି ଓ ଶୃଙ୍ଖଳାର ସହିତ ରାଜ୍ୟରେ ହୋଲି ପର୍ବ ପାଳନ କରାଯିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି. ପଞ୍ଜାବରେ ନିହଙ୍ଗମାନେ ଆନନ୍ଦପୁର ସାହିବରେ ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ ପୂର୍ବକ ହୋଲା ମୋହଲା ପର୍ବ ପାଳନ କରୁଛନ୍ତି. ତାମିଲନାଡୁରେ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ତୀର୍ଥବାରୀ ଆୟୋଜନ କରାଯାଇଛି. ମଣିପୁରରେ ପାରମ୍ପରିକ ଢୋଲବାଦ୍ୟ ମଧ୍ୟରେ କୃଷ୍ଣ ଦର୍ଶନ କରାଯାଉଛି. ରାଜସ୍ଥାନରେ ହୋଲି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି. ଗତ ସନ୍ଧ୍ୟାରେ ରାଜସ୍ଥାନର ସହର ଓ ଗାଁର ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ ହୋଲିକା ଦହନ ଅନୁଷ୍ଠିତ ହୋଇଥିଲା. ପରମ୍ପରା ଅନୁଯାୟୀ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଜୟପୁରର ଗୋବିନ୍ଦ ଦେବଜୀ ମନ୍ଦିର ଏବଂ ନାଥଦ୍ୱାରର ଶ୍ରୀନାଥଜୀ ମନ୍ଦିରରେ ଫୁଲ ଓ ଅବିରରେ ହୋଲି ଖେଳିବାକୁ ଭକ୍ତମାନେ ପହଞ୍ଚିଥିଲେ. ଆଜମର ନିକଟରେ ପୁଷ୍କରଠାରେ ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ସେଠାରେ ହଜାର ହଜାର ସଂଖ୍ୟାରେ ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ହୋଲି ପାଳନ କରିଛନ୍ତି. ଆଜି ଧୂଲନ୍ଦି ଅବସରରେ ସାରା ରାଜ୍ୟରେ ହୋଲି ପାଳିତ ହେଉଛି. ରଙ୍ଗର ପର୍ବ ହୋଲି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ସେ କହିଛନ୍ତି, ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଖୁସି ଓ ଉତ୍ସାହ ଆଣିଥାଏ. ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେଉ ବୋଲି ରାଷ୍ଟ୍ରପତି କାମନା କରିଛନ୍ତି. ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହି ପର୍ବ ଏକତାର ପ୍ରତୀକ ଭାବେ ପାଳନ କରାଯାଇଥାଏ. ଅସତ୍ୟ ଉପରେ ସତ୍ୟର ଜୟ ଏବଂ ସମାଜରେ ଭଲ ପାଇବାର ବାର୍ତ୍ତାକୁ ଏହି ପର୍ବ ପ୍ରଚାର କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ହୋଲି ମନ୍ଦ ଉପରେ ଭଲର ବିଜୟ ଏବଂ ବସନ୍ତର ଆଗମନକୁ ସୂଚିତ କରେ। ଏହା ନୂତନ ଆରମ୍ଭ ଏବଂ ନୂତନ ଦୃଷ୍ଟିକୋଣର ପ୍ରତୀକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହୋଲି ଉତ୍ସବ ସମସ୍ତଙ୍କ ଜୀବନରେ ଶକ୍ତି ଓ ଉତ୍ସାହ ଭରିଦେବା ସହିତ ସମସ୍ତଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିଦେଉ ବୋଲି ଲେଖିଛନ୍ତି। ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗ ଆହୁରି ନିବିଡ଼ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ୟୁକ୍ରେନ୍ ସଂଘର୍ଷ ସମାଧାନ ପାଇଁ ଚିନ୍ତା ପ୍ରକଟ କରିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନ୍ୟାନ୍ୟ ବିଶ୍ୱ ନେତାଙ୍କୁ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କୃତଜ୍ଞତା ଜଣାଇଛନ୍ତି। ବେଲାରୁଷ୍ର ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାସେଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ପୁଟିନ୍ କହିଛନ୍ତି, ଶ୍ରୀ ମୋଦି ଶ୍ରୀ ଟ୍ରମ୍ପଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ନେତାମାନେ ଯୁଦ୍ଧ ବନ୍ଦ ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହ୍ୱାଇଟ୍ ହାଉସ୍ରେ ଏକ ବୈଠକରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ। ୟୁକ୍ରେନ୍ରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଅତ୍ୟନ୍ତ ଆଗ୍ରହୀ ବୋଲି ଶ୍ରୀ ମୋଦି କହିଥିଲେ।
ଦୁନିଆ କା ଏକ ସୋଚ ରହି ହେ କି ଭାରତ ନ୍ୟୁଟ୍ରାଲ ହେ। ଭାରତ ନ୍ୟୁଟ୍ରାଲ ନହିଁ ହେ। ଭାରତ କା ଅପନା ପକ୍ଷ ହେ ଔର ଭାରତ କା ପକ୍ଷ ହେ ଶାନ୍ତି। ହମ ପହଲେ ଦିନ ସେ ହି ଔର ମୈନେ ରାଷ୍ଟ୍ରପତି ପୁତିନ କୋ उनकी मौजूदगी में मीडिया के सामने कहा था कि ये समय युद्ध का नहीं है और मेरा एक कन्विक्शन है कि समस्याओं का समाधान युद्ध के मैदानों में नहीं निकलता है, वो टेबल पर चर्चा करके ही निकलता है।
ଇତିମଧ୍ୟରେ ଆମେରିକା ପକ୍ଷରୁ ୟୁକ୍ରେନ୍ରେ 30 ଦିନ ପାଇଁ ଦିଆଯାଇଥିବା ଯୁଦ୍ଧବିରତି ପ୍ରସ୍ତାବକୁ ରୁଷ ଗ୍ରହଣ କରୁ ବୋଲି ଟ୍ରମ୍ପ ଅନୁରୋଧ କରିଛନ୍ତି। ୟୁକ୍ରେନ୍ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛି, ତେବେ ପୁଟିନ୍ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବାକୁ ସମ୍ମତି ପ୍ରକାଶ କରିଥିଲେ ମଧ୍ୟ ଏହି ପ୍ରସ୍ତାବ କିଭଳି କାର୍ଯ୍ୟକାରୀ ହେବ ସେ ନେଇ କେତେଗୁଡ଼ିଏ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ଏ ପ୍ରସଙ୍ଗରେ ପୁଟିନ୍ଙ୍କ ସହିତ ପୁଣି ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ କହିଥିବା ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଆସାମ ଗସ୍ତ କରିବେ। ସେଠାରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ଜୋରାହାଟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ଶାହା ଗୁଲାଘାଟ ଅଭିମୁଖେ ଯାତ୍ରା କରିବେ ଏବଂ ଦେରଗାଓଁର ଲଚିତ ବାରଫୁକାନ ପୁଲିସ୍ ଏକାଡେମୀରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ଶ୍ରୀ ଶାହା ମିଜୋରାମ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଅତ୍ୟାଧୁନିକ ପୁଲିସ୍ ଏକାଡେମୀର ଉଦ୍ଘାଟନ କରିବେ। ଅପରାହ୍ନରେ ସେ ଆଇଜଲ୍ରେ ଆସାମ ରାଇଫଲ ପ୍ରତିଷ୍ଠାନଗୁଡ଼ିକୁ ଜେଖା ୱାସଙ୍କୁ ସ୍ଥାନାନ୍ତର ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ସେ ଗୌହାଟୀରେ ରାତ୍ରିଯାପନ କରିବେ। ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଶାହା କୋକ୍ରାଝର ଜିଲ୍ଲାର ଡୋଟମାଠାରେ ବୋଡୋ ଛାତ୍ର ସଂସଦର 57ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରିବେ। ସେହିଦିନ ନୂଆଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ ଶାହା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାର ସମୀକ୍ଷା କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 15ରେ ଦେଶର ସବୁଆଡ଼େ ହୋଲି ପର୍ବ ପାଳନ ହେଉଥିବା ସତ୍ତ୍ୱେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ହିନ୍ଦୀ କୋର୍ ଏବଂ ଇଲେକ୍ଟିଭ୍ ବିଷୟ ପରୀକ୍ଷା କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେଇ ନପାରିବେ ତେବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର ପରୀକ୍ଷା ଦେଇପାରିବେ। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ ଦେଇ ଭାରତ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶ କରୁଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ଏହାର ପ୍ରଭାବ ଏବଂ ପାଣ୍ଠି ସମ୍ବନ୍ଧୀୟ ସେମିନାରକୁ ସମ୍ବୋଧିତ କରି ଶ୍ରୀ ମାଲହୋତ୍ରା କହିଛନ୍ତି ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ଭନ କରୁଥିବାବେଳେ ଏବେ ଏହାକୁ ବିକାଶର ଲକ୍ଷ୍ୟ ଭାବେ ଧାର୍ଯ୍ୟ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକାର ଅଣପାରମ୍ପରିକ ଶକ୍ତି ଉତ୍ସ ତଥା ମାଇକ୍ରୋ ପ୍ରକଳ୍ପଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା କହିଛନ୍ତି। ଲଦାଖର କାର୍ଗିଲ୍ ଅଞ୍ଚଳରେ ଆଜି 5.2 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂମିକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂମିକମ୍ପର ପ୍ରଭାବ ଜାମ୍ମୁ ଓ କାଶ୍ମୀର ମଧ୍ୟରେ ଅନୁଭୂତ ହୋଇଥିଲା। ରାତି ପ୍ରାୟ 2:50ରେ ଭୂପୃଷ୍ଠରୁ 15 କିଲୋମିଟର ତଳେ ସୃଷ୍ଟ ଏହି ଭୂମିକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି ମୁମ୍ବାଇର ବାରବୋର୍ନ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ 47 ରନ୍ରେ ଗୁଜରାଟ ଜାଏଣ୍ଟସ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ସର୍ବାଧିକ 10 ପଏଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍ରେ ପହଞ୍ଚିଛି। ଦେଶବ୍ୟାପୀ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ୟୁକ୍ରେନ୍ ସଂଘର୍ଷର ସମାଧାନ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ରୁଷ ରାଷ୍ଟ୍ରପତି। ଆସାମ ଗସ୍ତରେ ଯାଇ ଆଜି ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ନିମନ୍ତେ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପଗୁଡ଼ିକରେ ପୁଞ୍ଜିନିବେଶ କରୁଛି ଭାରତ କହିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆସନ୍ତାକାଲି ଫାଇନାଲ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ।